ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ବିହାର ଓ ପଶ୍ଚିମବଙ୍ଗ ଗସ୍ତ କରି ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ 2 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ. ସଂସଦର ଉଭୟ ଗୃହରେ ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଧେୟକକୁ ମିଳିଲା ଅନୁମତି. ଯୁଦ୍ଧ ପ୍ରପୀଡ଼ିତ ଗାଜାକୁ ନିରପେକ୍ଷ ବିଦେଶୀ ଗଣମାଧ୍ୟମକୁ ପ୍ରବେଶ ଅନୁମତି ଦେବାକୁ ଦାବି କଲେ 27ଟି ଦେଶ. ଏବଂ ଡୁରାଣ୍ଡ କପ୍ ଟ୍ରଫି ଫୁଟବଲ ଫାଇନାଲ ପ୍ରତିଯୋଗିତାରେ ଆସନ୍ତାକାଲି ମୁହାଁମୁହିଁ ହେବେ ଡାଇମଣ୍ଡ ହାର୍ବର ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ. ବିହାରରେ ଶ୍ରୀ ମୋଦି ପୂର୍ବାହ୍ନ 11ଟାରେ ଗୟାରେ 13,000 କୋଟିରୁ ଅଧିକ ଟଙ୍କାର ଅନେକଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 2 ଟ୍ରେନ୍ର ଚଳାଚଳକୁ ଶୁଭାରମ୍ଭ କରିବା ସହ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି. ଏକ ରିପୋର୍ଟ.
प्रधानमंत्री नरेंद्र मोदी आज बिहार में गंगा नदी पर औंटा सिमरिया पुल परियोजना का उद्घाटन करेंगे. प्रधानमंत्री राष्ट्रीय राजमार्ग 31 पर 4 लेन के बख्तियारपुर मोकामा खंड का उद्घाटन करेंगे. श्री मोदी बक्सर ताप बिजली संयंत्र का भी उद्घाटन करेंगे. प्रधानमंत्री मुजफ्फरपुर में होमी भाभा कैंसर अस्पताल और अनुसंधान केंद्र का भी उद्घाटन करेंगे. श्री मोदी मुंगेर में नमामि गंगे परियोजना के अंतर्गत विनिर्मित अवजल उपचार संयंत्र का भी उद्घाटन करेंगे. प्रधानमंत्री गया और दिल्ली के बीच अमृत भारत एक्सप्रेस तथा वैशाली और कोडरमा के बीच बौद्ध सर्किट रेलगाड़ी को झंडी दिखाकर रवाना करेंगे. पश्चिम बंगाल में प्रधानमंत्री आज शाम कोलकाता में नवनिर्मित खंडों पर मेट्रो ट्रेन सेवा का शुभारंभ करेंगे. वे जेसोर रोड मेट्रो स्टेशन से जय हिंद विमान बंदर स्टेशन तक स्वयं मेट्रो में यात्रा करेंगे. इसके बाद वे कोलकाता में 5,200 करोड़ रूपए मूल्य से अधिक की विकास परियोजनाओं का शुभारंभ और शिलान्यास करेंगे. इस अवसर पर वे उपस्थित जनसमुदाय को संबोधित भी करेंगे. समाचार कक्ष से अलका सिंह.
ବିହାର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ 12,000 ହିତାଧିକାରୀ ଓ ସହରୀ ଆବାସ ଯୋଜନାରେ 4,260 ଜଣ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ସେଠାକାର ବିକାଶ ଏଜେଣ୍ଡା ଯୋଗୁଁ ଉତ୍ସାହର ସହିତ ଅପେକ୍ଷା କରିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରାଜ୍ୟର ତୃଣମୂଳ କଂଗ୍ରେସ ସରକାର ବିରୋଧରେ ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି ପାଉଛି. ଆଜି ସେଠାକୁ ଗସ୍ତ ଅବସରରେ ଶ୍ରୀ ମୋଦି ଏକ କାର୍ଯ୍ୟକର୍ତ୍ତା ର୍ୟାଲି କରିବେ ବୋଲି ସୂଚନା ଦେଇଛନ୍ତି. ଆଗାମୀ 17 ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିଶନ 2 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି. କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡି ଆନନ୍ଦନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି. ଆସନ୍ତା ମାସ 9 ତାରିଖରେ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ. ଶ୍ରୀ ଜଗଦୀପ ଧଙ୍କଡ଼ ସ୍ୱାସ୍ଥ୍ୟଗତ କାରଣ ଦୃଷ୍ଟିରୁ ଗତ ମାସରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ. ଉପରାଷ୍ଟ୍ରପତି ଏକ ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୁଅନ୍ତି, ଯେଉଁଥିରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ରହିଥାନ୍ତି. ଏନ୍ଡିଏର ପ୍ରାର୍ଥୀ ସିପି ରାଧାକୃଷ୍ଣନ ଏବଂ ଇଣ୍ଡିମେଣ୍ଟ ପ୍ରାର୍ଥୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡି ଉପରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି. ଆଜି ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ. ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ସମୟ ଧାର୍ଯ୍ୟ କରାଯାଇଛି. ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଧେୟକ 2025 ସଂସଦର ଅନୁମୋଦନ ଲାଭ କରିଛି. ରାଜ୍ୟସଭାରେ ଗତକାଲି ଏହି ବିଧେୟକ ପାରିତ ହୋଇଛି. ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ଖେଳକୁ ପ୍ରୋତ୍ସାହିତ କରିବା ସହିତ ସାଧାରଣ ଜନତାଙ୍କୁ ବେଆଇନ ଅର୍ଥ କାରବାରରୁ ସୁରକ୍ଷା ଦେବା ପାଇଁ ଏହି ବିଧେୟକ ଉପଯୋଗୀ ହୋଇପାରିବ. ରାଜ୍ୟସଭାରେ ଏହି ବିଧେୟକକୁ ଉପସ୍ଥାପନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଅନ୍ଲାଇନ୍ ମନି ଗେମିଂ ଏକ ଜନସ୍ୱାସ୍ଥ୍ୟ ବିପଦ ପାଲଟିଛି.
देश का कोई कोना ऐसा नहीं था जिसमें से ऑनलाइन मनी गेम्स के कारण परिवार के परिवार नष्ट हो रहे. समाज में एक बहुत बड़ी कुरीति है, उस कुरीति को समाप्त करने की जरूरत है. और जैसे नशा फैलता है उसी तेजी से ये कुरीति फैल रही थी, तो इसको समाप्त किया गया. लेकिन साथ ही साथ जो गेमिंग का पॉजिटिव एस्पेक्ट है, ई स्पोर्ट्स और ऑनलाइन सोशल गेम्स, उसको प्रमोट करने के लिए भारत को एक गेम मेकिंग हब बनाने के लिए एक अच्छा समय पे लिया हुआ निर्णय है. कठोर कदम है लेकिन ये समाज में इसकी जरूरत.
ପ୍ରତିବର୍ଷ ପ୍ରାୟ 45 କୋଟି ଲୋକ ଅନ୍ଲାଇନ୍ ଗେମ୍ସରେ ପ୍ରାୟ 20,000 କୋଟି ଟଙ୍କା ହରାଉଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂସଦ ଦ୍ୱାରା ଗୃହୀତ ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଧେୟକ ଭାରତକୁ ଗେମିଂ ନବସୃଜନ ଏବଂ ସୃଜନଶୀଳତାର କେନ୍ଦ୍ର କରିବା ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସରକାର ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ସାମାଜିକ ଖେଳକୁ ପ୍ରୋତ୍ସାହିତ କରିବେ. ଏହି ବିଧେୟକ ଆଇନରେ ପରିଣତ ହେବା ପରେ ଲୋକମାନଙ୍କୁ ଅନ୍ଲାଇନ୍ ଟଙ୍କା ଖେଳର କ୍ଷତିକାରକ ପ୍ରଭାବରୁ ରକ୍ଷା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁଦ୍ଧ ପ୍ରପୀଡ଼ିତ ଗାଜାକୁ ନିରପେକ୍ଷ ବିଦେଶୀ ଗଣମାଧ୍ୟମଗୁଡ଼ିକୁ ପ୍ରବେଶ ଲାଗି ଅନୁମତି ଦେବାକୁ ଇସ୍ରାଏଲ୍କୁ ଆହ୍ୱାନ ଦିଆଯାଇଛି। 27 ଦେଶ ପକ୍ଷରୁ ମିଡିଆ ଫ୍ରିଡମ୍ କୋଆଲିସନ୍ ପକ୍ଷରୁ ବିଦେଶୀ ଗଣମାଧ୍ୟମକୁ ଅନୁମତି ଦେବାକୁ କୁହାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସଂସ୍ଥା ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛି। ସାମ୍ବାଦିକ ସୁରକ୍ଷା କମିଟି ଅନୁଯାୟୀ ଗାଜାରେ ଘଟୁଥିବା ଆକ୍ରମଣରେ ଏପର୍ଯ୍ୟନ୍ତ 192 ଜଣ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କ ମୃତ୍ୟୁ ଘଟିଛି। ଭାରତୀୟ ରେଳବାଇ ପକ୍ଷରୁ ପାର୍ବଣ ଋତୁରେ ଭକ୍ତ ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ 380 ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। 2023 305 ଏବଂ 2024 358 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ରେଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପାର୍ବଣ ଋତୁରେ କେନ୍ଦ୍ରୀୟ ରେଳବାଇ ସର୍ବାଧିକ 296 ଟ୍ରେନ୍ ଚଳାଉଥିବା ବେଳେ ପଶ୍ଚିମ ରେଳବାଇ 56, କୋଙ୍କଣ ରେଳବାଇ 6 ଏବଂ ଦକ୍ଷିଣ ପଶ୍ଚିମ ରେଳବାଇ 22 ଟ୍ରେନ୍ ପରିଚାଳନା କରୁଛନ୍ତି। ଚଳିତ ମାସ 27 ସେପ୍ଟେମ୍ବର 6 ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଚଳାଚଳ କରିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ତାରାପୁର ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଔଷଧ ତିଆରି କାରଖାନାରୁ ଲିକ୍ ହୋଇଥିବା ନାଇଟ୍ରୋଜେନ୍ ଗ୍ୟାସ୍ ପ୍ରଶ୍ୱାସରେ ନେବାରୁ 4 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୁମ୍ବାଇରୁ ପ୍ରାୟ 130 କିଲୋମିଟର ଦୂର ବୋଇସର ଶିଳ୍ପାଞ୍ଚଳରେ ଅବସ୍ଥିତ ମେଡ୍ଲି ଫାର୍ମାରେ ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ସମ୍ପୃକ୍ତ କମ୍ପାନୀର ଏକ ୟୁନିଟ୍ରୁ ନାଇଟ୍ରୋଜେନ୍ ଗ୍ୟାସ୍ ଲିକ୍ ହେବାରୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଥିଲେ। 6 ଜଣ ଆହତଙ୍କୁ ଡାକ୍ତରଖାନା ପଠାଯାଇଥିଲେ ମଧ୍ୟ 4 ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ 2 ଜଣଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଚଳିତ ବର୍ଷ ଡିସେମ୍ବରରେ ଭାରତ ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ କରିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି ଗଗନଯାନ ଅଭିଯାନ ତ୍ୱରାନ୍ୱିତ ହେଉଛି। ଏହାର 80% ପରୀକ୍ଷଣ ଇତିମଧ୍ୟରେ ସମ୍ପନ୍ନ ହୋଇସାରିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ବାକି ପରୀକ୍ଷଣଗୁଡ଼ିକ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି। ଇସ୍ରୋର ଅନ୍ୟାନ୍ୟ ସଫଳତା ଉପରେ ଆଲୋକପାତ କରି ଶ୍ରୀ ନାରାୟଣନ୍ କହିଛନ୍ତି ଚଳିତ ବର୍ଷ ଏପର୍ଯ୍ୟନ୍ତ 196 ସଫଳତା ହାସଲ କରାଯାଇଛି। ଆମେରିକାର 6,500 କିଲୋଗ୍ରାମ ଓଜନ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଭାରତୀୟ ଲଞ୍ଚ ପ୍ୟାଡ୍ରେ ଉତ୍କ୍ଷେପଣ କରାଯିବ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ଆଦିତ୍ୟ L1ର 13 ଟେରାବିଟ୍ ତଥ୍ୟ ଗବେଷଣା ପାଇଁ ବୈଜ୍ଞାନିକମାନଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏକ୍ଜିୟମ୍ 4 ମିଶନ ଉପରେ ଆଲୋକପାତ କରି ସେ କହିଛନ୍ତି ମିଶନର ସୁରକ୍ଷିତ ଉତ୍କ୍ଷେପଣକୁ ସୁନିଶ୍ଚିତ କରିବାରେ ଇସ୍ରୋର ବୈଷୟିକ ବିଶେଷଜ୍ଞତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଫାଲ୍କନ୍ 9 ରକେଟ୍ରେ ପ୍ରଥମ ପର୍ଯ୍ୟାୟରେ ଦେଖାଦେଇଥିବା LOX ଲିକେଜ୍କୁ ଇସ୍ରୋ ସଂଶୋଧନ କରିଥିଲା ବୋଲି ଶ୍ରୀ ନାରାୟଣନ୍ କହିଥିଲେ। 134ତମ ଡୁରାଣ୍ଡ କପ୍ ଟ୍ରଫି ଫୁଟବଲ ଫାଇନାଲ୍ ପ୍ରତିଯୋଗିତା ଆସନ୍ତାକାଲି ଅନୁଷ୍ଠିତ ହେବ। କୋଲକାତାର ସଲ୍ଟ ଲେକ୍ ସ୍ଥିତ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଡାଇମଣ୍ଡ ହାର୍ବର FC ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦୁତୀୟ ସେମିଫାଇନାଲ୍ରେ ଡାଇମଣ୍ଡ ହାର୍ବର FC 2-1 ଗୋଲ୍ରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଥିବାବେଳେ ପ୍ରଥମ ସେମିଫାଇନାଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ FC 1-0 ଗୋଲ୍ରେ ଶିଲଙ୍ଗ ଲାଜୋଙ୍ଗ FCକୁ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଏକ ରିପୋର୍ଟ।
विश्व के तीसरे और एशिया के सबसे पुराने फुटबॉल टूर्नामेंट ड्यूरेंट कप का रोमांच अब अपने चरम पर पहुंच गया है। शनिवार को कोलकाता के विवेकानंद युवा भारती क्रीड़ांगन के मैदान में नॉर्थ ईस्ट यूनाइटेड फुटबॉल क्लब और डायमंड हार्बर फुटबॉल क्लब के बीच मुकाबला ये तय करेगा कि ड्यूरेंट कप के 134वें संस्करण का खिताब किसके नाम दर्ज होगा। कल इसी मैदान पर खेले गए टूर्नामेंट के दूसरे सेमीफाइनल में डायमंड हार्बर FC ने 16 बार की चैंपियन ईस्ट बंगाल FC को 2-1 से हराकर पहली बार ड्यूरेंट कप के इतिहास में फाइनल में प्रवेश किया। इससे पहले खेले गए पहले सेमीफाइनल में नॉर्थ ईस्ट यूनाइटेड FC ने शिलोंग लाजोंग FC को 1-0 से हराया था। मुकेश कुमार, स्पोर्ट्स स्कैन।
ବୁଲ୍ଗେରିଆରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ଚମ୍ପିୟନ୍ସିପ୍ରେ ଭାରତ ଆଉ 2 ପଦକ ହାସଲ କରିଛି। ରୀନା ଏବଂ ପ୍ରିୟା ମଲ୍ଲିକ 2 ରୌପ୍ୟ ପଦକ ଜିତିଛନ୍ତି। ମହିଳା 55 କିଲୋଗ୍ରାମ ବର୍ଗରେ ଫାଇନାଲ୍ରେ ଆମେରିକାର ଏଭରେଷ୍ଟ ଲେଡେକର୍ଙ୍କଠାରୁ 2-10 ପରାସ୍ତ ହେବା ପରେ ରୀନାଙ୍କୁ ରୌପ୍ୟ ପଦକ ମିଳିଛି। 76 କିଲୋଗ୍ରାମ ବର୍ଗରେ ୟୁକ୍ରେନ୍ର ନାଦିଆ ସୋକୋଲାଭସ୍କାଙ୍କଠାରୁ ପରାଜୟ ସହ ପ୍ରିୟା ମଲ୍ଲିକ ରୌପ୍ୟ ପଦକ ପାଇଛନ୍ତି। ବିହାର ଓ ପଶ୍ଚିମବଙ୍ଗ ଗସ୍ତ କରି ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ 2 ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ। ସଂସଦର ଉଭୟ ଗୃହରେ ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଧେୟକକୁ ମିଳିଲା ଅନୁମତି। ଯୁଦ୍ଧ ପ୍ରପୀଡ଼ିତ ଗାଜାକୁ ନିରପେକ୍ଷ ବିଦେଶୀ ଗଣମାଧ୍ୟମକୁ ପ୍ରବେଶ ଅନୁମତି ଦେବାକୁ ଦାବି କଲେ 27 ଦେଶ। ଏବଂ ଡୁରାଣ୍ଡ କପ୍ ଟ୍ରଫି ଫୁଟବଲ ଫାଇନାଲ୍ ପ୍ରତିଯୋଗିତାରେ ଆସନ୍ତାକାଲି ମୁହାଁମୁହିଁ ହେବେ ଡାଇମଣ୍ଡ ହାର୍ବର FC ଓ ନର୍ଥ ଇଷ୍ଟ ୟୁନାଇଟେଡ୍ FC। ସମ୍ବାଦ ଶେଷ ହେଲା।